ମଣିଷ ପାଇଁ ମଶାଣି, ମେଢ଼ ପାଇଁ ଭସାଣି। ମଣିଷ ଯେତେବେଳେ ମଶାଣି ପଥର ଯାତ୍ରୀ ହୁଏ, ତା ପାଇଁ ଆତ୍ମୀୟଙ୍କ ପ୍ରାଣ ଯେମିତି କାନ୍ଦେ, ବିଜୟା ଦଶମୀ ପରଦିନ ମା ଦୁର୍ଗାଙ୍କର ଯେତେବେଳେ ଭସାଣି ହୁଏ, ଭକ୍ତର ହୃଦୟ ସେମିତି କାନ୍ଦେ। ଭକ୍ତ ଅବୁଝା ହୋଇ କହେ, ମୋ ମାଆକୁ କୁଆଡ଼େ ନେଇ ଯାଉଛ?
ମୋ ମାଆକୁ କୁଆଡ଼େ ଯାଉଛନି? ठीक है।